ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଜନହିତବାଣୀ ଜରିଆରେ
ଆମେ ଆପଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଖାଦ୍ୟ ସୁରକ୍ଷା ଆଇନ 2015 ଯାହା ଖାଦ୍ୟ ଓ ଖାଉଟି ବିଭାଗ ଅଧୀନରେ ପରିଚାଳିତ ହେଉଅଛି ସେହି ସମ୍ବନ୍ଧିତ କିଛି ସୂଚନା ପ୍ରଦାନ କରିବୁ। ଏହି ଯୋଜନାର ଆଭିମୁଖ୍ୟ ହେଉଛି ଦାରିଦ୍ର୍ୟ ସୀମାରେଖା ତଳେ ରହି କୌଣସି ବ୍ୟକ୍ତି ଭୋକ ଉପାସରେ ରହିବେ ନାହିଁ କିମ୍ବା ମୃତ୍ୟୁବରଣ କରିବେ ନାହିଁ। ଖାଦ୍ୟ ସୁରକ୍ଷା ଆଇନରେ 4ଟି ଯୋଜନା ଯଥା ମମତା ଯୋଜନା, ମଧ୍ୟାହ୍ନ ଭୋଜନ ଯୋଜନା, ଜାତୀୟ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ଓ ରାସନ ଯୋଜନା ବା ଅନ୍ତର୍ଦ୍ଦୟ ଯୋଜନା ଅନ୍ତର୍ଭୁକ୍ତ ଅଟେ। ଆଜିର ପ୍ରସଙ୍ଗରେ ଆମେ ରାସନ ଯୋଜନା ତଥା ଅନ୍ତର୍ଦ୍ଦୟ ଯୋଜନା ଉପରେ ଚର୍ଚ୍ଚା କରିବା। ଅନ୍ତର୍ଦ୍ଦୟ ଯୋଜନା ବା ରାସନ ଯୋଜନାର ହିତାଧିକାରୀମାନଙ୍କର ଚୟନ ପ୍ରକ୍ରିୟା କ'ଣ ରହିଛି, ମାନଦଣ୍ଡ କ'ଣ ରହିଛି ଏବଂ ଜଣେ ହିତାଧିକାରୀ କେଉଁ ସବୁ ଲାଭ ଉଠାଇପାରିବେ ଏହି ଯୋଜନା ମାଧ୍ୟମରେ ତାହା ଆଲୋଚନା କରିବା। ଏଥିସହିତ ଏହି ଯୋଜନା ସମ୍ବନ୍ଧିତ ଅଭିଯୋଗକୁ କିପରି ବିଭାଗ ତଥା ସରକାରଙ୍କ ପାଖରେ ଦାଖଲ କରିବେ ତାହା ଉପରେ ମଧ୍ୟ ନଜର ପକାଇବା। ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ରାସନ କାର୍ଡ ଉପଭୋକ୍ତାମାନଙ୍କର 8ଟି ମାନଦଣ୍ଡ ରହିବା ନିହାତି ଆବଶ୍ୟକ ଅଟେ। ନମ୍ବର 1, ପରିବାରର କୌଣସି ସଦସ୍ୟ
2ଟି 3-ଚକିଆ ବା 4ଚକିଆ ଭାରିଯାନ,
ଯନ୍ତ୍ରଚାଳିତ ମାଛ ଧରା ଡଙ୍ଗା ଇତ୍ୟାଦିର ମାଲିକ ହୋଇନଥିବା ଆବଶ୍ୟକ। ନମ୍ବର 2, ସଦସ୍ୟଙ୍କ ନାମରେ ଯନ୍ତ୍ରକୃତ କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ହାର୍ଭେଷ୍ଟର ଇତ୍ୟାଦି ରେଜିଷ୍ଟର ହୋଇନଥିବା ଆବଶ୍ୟକ। ନମ୍ବର 3, ପରିବାରର କୌଣସି ସଦସ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ନିଗମ, ସରକାରୀ ଅନୁଦାନପ୍ରାପ୍ତ ସ୍ୱୟଂଚାଳିତ ସଂସ୍ଥା, ବେସରକାରୀ ସଂସ୍ଥା ଇତ୍ୟାଦିର ସ୍ଥାୟୀ କର୍ମଚାରୀ ହୋଇନଥିବେ। ନମ୍ବର 4, କୌଣସି ସଦସ୍ୟଙ୍କର ଏଣ୍ଟରପ୍ରାଇଜ୍ ରେଜିଷ୍ଟ୍ରି ଉଦ୍ୟୋଗ ନଥିବା ଆବଶ୍ୟକ। ନମ୍ବର 5, ପରିବାରର କୌଣସି ସଦସ୍ୟଙ୍କର ଆୟ ସହରାଞ୍ଚଳରେ 15,000 ଏବଂ ଗ୍ରାମାଞ୍ଚଳରେ 10,000 ହୋଇନଥିବା ଆବଶ୍ୟକ। ନମ୍ବର 6, ପରିବାରର କୌଣସି ସଦସ୍ୟ ପେନ୍ସନ୍ ବାବଦକୁ ସହରାଞ୍ଚଳରେ 15,000 ଏବଂ ଗ୍ରାମାଞ୍ଚଳରେ 10,000 ଟଙ୍କା ପାଉନଥିବା ଆବଶ୍ୟକ। ନମ୍ବର 7, ପରିବାରର କୌଣସି ସଦସ୍ୟ ଆୟକର ବା ବୃତ୍ତିକର ଦେଉନଥିବା ଆବଶ୍ୟକ। ନମ୍ବର 8, ପରିବାରର ମାସିକ 30 ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରୁନଥିବା ଆବଶ୍ୟକ। ଏଥିସହିତ ପରିବାରରେ 2ଟି କିମ୍ବା ଅଧିକ କିଲୋୱାଟ୍ର ବିଦ୍ୟୁତ୍ ସଂଯୋଗ ଲୋଡ୍ ହୋଇନଥିବା ଆବଶ୍ୟକ। ସେହିପରି କିଛି ବର୍ଗର ବ୍ୟକ୍ତିଙ୍କ ନିମନ୍ତେ ସ୍ୱତଃ ଯୋଗ ହେବା ପାଇଁ ମାନଦଣ୍ଡ ମଧ୍ୟ ରହିଛି। 1 ନମ୍ବର, ବାସହୀନ ପରିବାର। 2 ନମ୍ବର, ଭିକ୍ଷା କରି ଜୀବନ ନିର୍ବାହ କରୁଥିବା ପରିବାର। 3 ନମ୍ବର, ସମସ୍ତ ଆଦିବାସୀ ପରିବାର। 4 ନମ୍ବର, ଯେଉଁ ପରିବାର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଠାରୁ ବିଧବା ଭତ୍ତା ପାଉଥିବେ। 5 ନମ୍ବର, ଯେଉଁ ପରିବାର କୌଣସି ସଦସ୍ୟ 40% ଅଧିକ ଶାରୀରିକ ଭିନ୍ନକ୍ଷମ ଥିବେ। ଏଗୁଡ଼ିକ ହେଲା ସ୍ୱତଃ ଯୋଗ ହେବା ପାଇଁ ମାନଦଣ୍ଡ। ଆସନ୍ତୁ ଶୁଣିବା ଜଣେ ରାସନ ହିତାଧିକାରୀଙ୍କ ପାଇଁ କ'ଣ କ'ଣ ଆବଶ୍ୟକ ପ୍ରମାଣପତ୍ର ଦରକାର। 1 ନମ୍ବର, ରାସନ କାର୍ଡ ନିମନ୍ତେ ଦରକାରୀ ପ୍ରମାଣପତ୍ର, ପରିବାରର ସମସ୍ତ ସଦସ୍ୟଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍ ଫଟୋକପି। ଏହି ପ୍ରମାଣପତ୍ର ସହିତ ନିର୍ଦ୍ଧାରିତ ଫର୍ମ ପୂରଣ କରି ବିଏମ୍ସିରେ ଦାଖଲ କରିବେ ଏବଂ ଫର୍ମଟିକୁ ୱାର୍ଡର କମ୍ୟୁନିଟି ଅର୍ଗାନାଇଜର ତଦାରଖ କରିବା ପରେ ତାହାକୁ ଅନୁମୋଦନ କରିବା ନିମନ୍ତେ ଖାଦ୍ୟ ବିଭାଗକୁ ପଠାଇବେ। ଏହାପରେ ବିଭାଗୀୟ ଅଫିସର ଯାଞ୍ଚ କରି କାର୍ଡଟିକୁ ସାଙ୍କ୍ସନ୍ କରିବେ।
ଯଦି ଆପଣ ଏହି ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ଚାହୁଁଛନ୍ତି କିମ୍ବା ଏହି ଯୋଜନା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ 3 ନମ୍ବର ଦବାଇ ଆପଣଙ୍କର ବୟାନ ରେକର୍ଡ କରି ଆମ ପାଖକୁ ପଠାଇ ଦିଅନ୍ତୁ। ଧନ୍ୟବାଦ।